ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ଜାରି। ଭଗବାନ ବୁଦ୍ଧଙ୍କ ଜନ୍ମ ଏବଂ ନିର୍ବାଣ ଦିବସ ଅବସରରେ ଆଜି ପାଳନ କରାଯାଉଛି ବୁଦ୍ଧ ପୂର୍ଣ୍ଣିମା। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ଛତିଶଗଡ଼ରେ ଏକ ସଡ଼କ ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ। ଯୁଦ୍ଧର ଅବସାନ ପାଇଁ ରୁଷ ସହ ଆଲୋଚନା ଲାଗି ରାଜି ହେଲା ୟୁକ୍ରେନ୍। ଏବଂ ଟେଷ୍ଟ କ୍ରିକେଟ୍ରୁ ଅବସର ନେଲେ ବିରାଟ କୋହଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍ ଅନିଲ ଚୌହାନ, ତିନି ସେନାବାହିନୀର ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି। ଅପରେସନ୍ ସିନ୍ଦୁର ପାକିସ୍ତାନର ସନ୍ତାସବାଦ ବିରୁଦ୍ଧରେ ଭାରତୀୟ ସେନାର ଦୃଢ଼ ପ୍ରତିବାଦକୁ ପ୍ରଦର୍ଶିତ କରିଛି। ଭାରତୀୟ ସେନାର ସାମରିକ କାର୍ଯ୍ୟାନୁଷ୍ଠାନରେ ଭାରତ, ପାକିସ୍ତାନ ଓ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀର ଅଞ୍ଚଳର 9 ସନ୍ତାସବାଦୀ କେନ୍ଦ୍ରସ୍ଥଳ ଉପରେ ଆକ୍ରମଣ କରିଥିଲା। ଏଥିରେ 100 ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଭାରତୀୟ ସେନାର ସାମରିକ ଅଭିଯାନ ମହାନିର୍ଦ୍ଦେଶକ ଡିଜିଏମ୍ଓ ଲେଫ୍ଟନାଣ୍ଟ ଜେନେରାଲ୍ ରାଜୀବ ଭାଇ ସୂଚନା ଦେଇଥିଲେ। ଉଭୟ ପକ୍ଷର ସାମରିକ ଅଭିଯାନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଆଜି ଅସ୍ତ୍ରବିରତି ବୁଝାମଣା ଏବଂ ଏହାର ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ବିଜେପି ଆଜି କହିଛି ଅପରେସନ୍ ସିନ୍ଦୁର ଜରିଆରେ ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ କରି ଭାରତ ସମଗ୍ର ବିଶ୍ୱକୁ ନିର୍ଣ୍ଣାୟକ ବାର୍ତ୍ତା ପ୍ରଦାନ କରିଛି। ନୂଆଦିଲ୍ଲୀଠାରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ରାଷ୍ଟ୍ରର ନେତାମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ପାକିସ୍ତାନକୁ ଏକଘରିକିଆ ଏବଂ ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ସର୍ବସମ୍ମତି ହାସଲ କରିବା ଲାଗି ଆଲୋଚନା କରିଛନ୍ତି। ସାଉଦି ଆରବ, ୟୁନାଇଟେଡ୍ ଆରବ ଏମିରେଟ୍ସ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟାନ୍ୟ ଇସଲାମିକ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ଭାରତକୁ ସମର୍ଥନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ ଲଗଭଗ 20 ଦେଶୋଁ କେ ରାଷ୍ଟ୍ରାଧ୍ୟକ୍ଷୋଁ ସେ ସିଧି ବାତଚିତ କି। ହାଉ ଟୁ ଆଇସୋଲେଟ ପାକିସ୍ତାନ, ହାଉ ଟୁ ଫାଇଟ ଅଗେନଷ୍ଟ ଟେରରିଜ୍ମ, ଅର୍ ସବସେ ବଡ଼ି ବାତ ହେ ତମାମ ଦେଶୋଁ ନେ ଭାରତ କା ସମର୍ଥନ କିଆ। 9 ଆତଙ୍କବାଦୀ ଠିକାନେ ଯୋ POJK ମେଁ ଥେ ଅର୍ ପାକିସ୍ତାନ ମେଁ ଥେ ଉନ୍ହେଁ ଧ୍ୱସ୍ତ କିଆ ଗୟା। ୟେ ଅପରେସନ ସିନ୍ଦୂର ଏକ ବହୁତ ବଡ଼ା ଦାୟରା ତୟ କରତା ହେ। ଇସ୍ନେ ପୁରେ ବିଶ୍ୱକୁ ଦିଖାୟା କି ଭାରତବର୍ଷ କ୍ୟା କର ସକତା ହେ।
ଶ୍ରୀ ପାତ୍ର କହିଛନ୍ତି ପେହେଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଶ୍ରୀ ମୋଦି 26 ଜଣଙ୍କ ମୃତ୍ୟୁର ଭାରତ ପ୍ରତିଶୋଧ ନେବ ବୋଲି ପ୍ରତିଜ୍ଞା କରିଥିଲେ। ସେ କହିଛନ୍ତି ଭାରତୀୟ ସେନା ଅପରେସନ୍ ସିନ୍ଦୁର ଜରିଆରେ ନିଜର ଅଦମ୍ୟ ସାହସ ପ୍ରଦର୍ଶନ କରିଛନ୍ତି। ଦେଶର ପ୍ରତ୍ୟେକ ନାଗରିକ ଭାରତୀୟ ସେନା, ବିମାନ ବାହିନୀ ଏବଂ ନୌବାହିନୀର ଯବାନମାନଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି। ସେମାନଙ୍କ କାର୍ଯ୍ୟ ଯୋଗୁଁ ଭାରତର ଅପରେସନ୍ ସିନ୍ଦୁରରେ ସଫଳତା ହାସଲ କରିପାରିଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ଅପରେସନ୍ ସିନ୍ଦୁର କାଳରେ ଭାରତ ପାକିସ୍ତାନରେ ଥିବା 9 ସନ୍ତାସବାଦୀ ଆଡ୍ଡାକୁ ନଷ୍ଟ କରିଦେଇଛି। ପ୍ରଥମଥର ପାଇଁ ଭାରତ ପାକିସ୍ତାନର ପଞ୍ଜାବ ପ୍ରଦେଶ ଉପରେ ଆକ୍ରମଣ କରି ସନ୍ତାସବାଦୀ ଶିବିର ଏବଂ ଆତଙ୍କବାଦୀ ମୂଳୋତ୍ପାଟନରେ ସଫଳ ହୋଇପାରିଛି। ସେ କହିଛନ୍ତି ଏହି ଅପରେସନ୍ ଦ୍ୱାରା ଭାରତ ସଫଳତାର ସହ ଲସ୍କର ଇ ତୋଇବା, ଜେସ୍ ଇ ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଆଦି ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକୁ ନଷ୍ଟ କରିବାରେ ସଫଳ ହୋଇଛି। ଅପରେସନ୍ ସିନ୍ଦୁରରେ ଉଭୟ ସେନା ଏବଂ ଅଣସାମରିକ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଅଣସାମରିକ ରଣନୀତିର ଅଂଶସ୍ୱରୂପ 1960 ହୋଇଥିବା ସିନ୍ଧୁ ଜଳ ବୁଝାମଣାକୁ ସ୍ଥଗିତ ରଖାଯାଇଥିଲା, ଯାହାଫଳରେ କି ପାକିସ୍ତାନର 80% କୃଷିକ୍ଷେତ୍ର ଜଳ ଯୋଗୁଁ ପ୍ରଭାବିତ ହୋଇଥିଲା ବୋଲି ଶ୍ରୀ ପାତ୍ର କହିଛନ୍ତି। ଭଗବାନ ବୁଦ୍ଧଙ୍କ ଜନ୍ମ ଏବଂ ନିର୍ବାଣ ଦିବସ ଅବସରରେ ସମଗ୍ର ଦେଶ ତଥା ବିଦେଶରେ ଆଜି ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଉଛି। ଆଜିର ଦିବସରେ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିବା ସହ ବୋଧଗୟା ମହାବୋଧି ବୃକ୍ଷତଳେ ନିର୍ବାଣ ପ୍ରାପ୍ତ କରିଥିଲେ। ହିନ୍ଦୁ ଏବଂ ବୌଦ୍ଧ ଧର୍ମାବଲମ୍ବୀମାନେ ଏହି ଦିବସକୁ ଅତ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରିଥାନ୍ତି। ଭାରତ ସମେତ ନେପାଳ, ଭୁଟାନ, ବର୍ମା, ଥାଇଲାଣ୍ଡ, ତିବ୍ଦତ, କୋରିଆ, ଲାଓସ, ଭିଏତନାମ, ମଙ୍ଗୋଲିଆ, କାମ୍ବୋଡ଼ିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଏବଂ ଶ୍ରୀଲଙ୍କାରେ ଏହି ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଭଗବାନ ବୁଦ୍ଧ ଶାନ୍ତି, ପ୍ରେମ ଏବଂ ଦୟାର ପ୍ରତୀକ ଅଟନ୍ତି। ସମଗ୍ର ମଣିଷ ସମାଜରେ କଲ୍ୟାଣ ତାଙ୍କ ଜୀବନର ବ୍ରତ ଥିଲା। ସାମାଜିକ ନ୍ୟାୟ, ସୌହାର୍ଦ୍ଦ୍ୟ ଏବଂ ସମାନତାକୁ ଆପଣାଇବାରେ ଭଗବାନ ବୁଦ୍ଧଙ୍କର ଆଦର୍ଶ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ଉପରାଷ୍ଟ୍ରପତି ଶ୍ରୀ ଧନକଡ଼ ତାଙ୍କ ବାର୍ତ୍ତାରେ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତିରେ ଭଗବାନ ବୁଦ୍ଧଙ୍କ ଶାନ୍ତି ଏବଂ ଦୟାର ବାର୍ତ୍ତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ମାର୍ଗ ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ବୁଦ୍ଧଙ୍କର ବାର୍ତ୍ତା ସତ୍ୟ, ସମାନତା ଏବଂ ସଂହତି ଉପରେ ପ୍ରତିଷ୍ଠିତ, ଯାହାକି ମାନବ ସମାଜ ପାଇଁ ପଥପ୍ରଦର୍ଶକ ହୋଇଥାଏ। ଭଗବାନ ବୁଦ୍ଧଙ୍କର ଜୀବନୀ ବିଶ୍ୱ ସମୁଦାୟକୁ ଶାନ୍ତି ଏବଂ ସହାନୁଭୂତି ସ୍ଥାପନ ପାଇଁ ପ୍ରେରଣା ଯୋଗାଇଥାଏ ବୋଲି ଶ୍ରୀ ମୋଦି କହିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ବୁଝାମଣା ହେବା ପରେ ବେସାମରିକ ବିମାନ କାର୍ଯ୍ୟାନୁଷ୍ଠାନ ପାଇଁ ସାମୟିକ ଭାବେ ବନ୍ଦ ଥିବା 35 ବିମାନ ବନ୍ଦରକୁ ଖୋଲାଯାଇଛି। ପୂର୍ବରୁ ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ଏହିସବୁ ବିମାନ ବନ୍ଦରଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ଏକ ବିବୃତ୍ତିରେ ଯାତ୍ରୀମାନଙ୍କୁ ନିଜ ନିଜ ବିମାନ ସ୍ଥିତି ସମ୍ପର୍କରେ ଏୟାରଲାଇନ୍ସର ୱେବ୍ସାଇଟ୍ ସହ ନିୟମିତ ଯୋଗାଯୋଗରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ଛତିଶଗଡ଼ର ରାଜଧାନୀ ରାୟପୁର ନିକଟରେ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 9 ଜଣ ମହିଳା ଏବଂ 4 ଜଣ ଶିଶୁ ଥିବା ଜଣାପଡ଼ିଛି। ଦୁର୍ଘଟଣାରେ 13 ଜଣରୁ ଉର୍ଦ୍ଧ ଆହତ ହୋଇଛନ୍ତି। ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେଇ ଗୋଟିଏ ଗାଡ଼ିରେ ପ୍ରାୟ 40 ଜଣ ଫେରୁଥିବା ବେଳେ ଗାଡ଼ିଟି ଏକ ଟ୍ରକ୍ ସହିତ ଖରରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତମାନଙ୍କୁ ରାୟପୁରସ୍ଥିତ ମେଡିକାଲ କଲେଜ ହସ୍କିଟାଲ ଏବଂ ଖରରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଫ୍ଲୋରେନ୍ସ ନାଇଟ୍ ଆଙ୍ଗେଲ ଜନ୍ମବାର୍ଷିକୀ ପାଳନ ଅବସରରେ ସମଗ୍ର ବିଶ୍ୱରେ ଆଜି ଆନ୍ତର୍ଜାତିକ ସେବିକା ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସେବିକା ପରିଷଦ ପକ୍ଷରୁ ପ୍ରତିବର୍ଷ ପାଳନ କରାଯାଉଥିବା ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ସେବିକାଙ୍କ ପାଇଁ ଯତ୍ନବାନ ହେବା ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଏହି ଶୀର୍ଷକ ଦେଶର ଆର୍ଥିକ ପ୍ରଗତିରେ ସେବିକାଙ୍କ ଭୂମିକାକୁ ଆଲୋକପାତ କରୁଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବାରେ ସେବିକାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଅବସରରେ ସେବିକା ସମାଜକୁ ଅଭିନନ୍ଦନ ଜଣାଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେବିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଅଭିବୃଦ୍ଧି ସୁଦୃଢ଼ କରିବା ଦିଗରେ ସେବିକାମାନେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଅଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ନଡ୍ଡା କହିଛନ୍ତି, ସେବିକାମାନଙ୍କ ଲାଗି ହେଉଥିବା ନିବେଶ ସୁସ୍ଥ ସମାଜ ଗଠନ ଦିଗରେ ବିନିଯୋଗ ସହ ସମାନ ଅଟେ। ସେବିକାମାନେ ଅନ୍ୟମାନଙ୍କ ଜୀବନ ଲାଗି ଉତ୍ସର୍ଗୀକୃତ ମନୋଭାବ ସହ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ପ୍ରତ୍ୟେକ ନାଗରିକ ସୁରକ୍ଷା ଏବଂ ଉପଯୁକ୍ତ ସମ୍ମାନ ଦେବା ଉଚିତ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ତୁର୍କୀଠାରେ ଆଲୋଚନା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଦୀର୍ଘଦିନ ଧରି ଜାରି ରହିଥିବା ବିବାଦର ଅବସାନ ପାଇଁ ସେ ଏହି ଆଗ୍ରହ ପ୍ରକାଶ କରିଥିବା ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଜେଲେନ୍ସ୍କି କହିଛନ୍ତି, ଯୁଦ୍ଧ ସମାପ୍ତ କରିବା ଲାଗି ସେମାନେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଆହ୍ୱାନକ୍ରମେ ୟୁକ୍ରେନ୍ ରୁଷିଆ ସହ ବୁଝାମଣା କରିବା ଲାଗି ଆଗ୍ରହୀ ଥିବା ଜଣାପଡ଼ିଛି। ତୁର୍କୀଠାରେ ଆସନ୍ତା ଗୁରୁବାର ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଭାରତୀୟ କ୍ରିକେଟ୍ ଖେଳାଳି ବିରାଟ କୋହଲି ଦୀର୍ଘ 14 ବର୍ଷର କ୍ରିକେଟ୍ ଯାତ୍ରା କରି ଆଜି ଟେଷ୍ଟ କ୍ରିକେଟ୍ରୁ ଅବସର ନେବା ଲାଗି ଘୋଷଣା କରିଛନ୍ତି। ବିରାଟ କୋହଲି ସାମାଜିକ ଗଣମାଧ୍ୟମରେ ତାଙ୍କର ଶୁଭେଚ୍ଛାମାନଙ୍କୁ ଏହି ବିଷୟରେ ଜଣାଇଛନ୍ତି। ତାଙ୍କର ଏହି ଘୋଷଣା ଭାରତୀୟ ଟେଷ୍ଟ କ୍ରିକେଟ୍ରେ ଏକ ଯୁଗର ଅବସାନକୁ ସୂଚିତ କରୁଛି। କୋହଲି 123 ଟେଷ୍ଟ ମ୍ୟାଚ୍ ଖେଳି 9230 ରନ୍ ସଂଗ୍ରହ କରିଛନ୍ତି, ଯାହାକି ହାରାହାରି 46.85%। ଦୀର୍ଘ 14 ବର୍ଷର ଟେଷ୍ଟ ଜୀବନୀ ମଧ୍ୟରେ ଭାରତ ପାଇଁ କୋହଲି ଚତୁର୍ଥ ସର୍ବୋତ୍ତମ ରନ୍ ସଂଗ୍ରହକାରୀ। ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼ ଏବଂ ସୁନୀଲ ଗାଭାସ୍କରଙ୍କ ପରେ କୋହଲିଙ୍କ ସ୍ଥାନ ରହିଛି। 2011 ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ଖେଳି କୋହଲି ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। 2019 କୋହଲିଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମଥର ଲାଗି ଅଷ୍ଟ୍ରେଲିଆରେ ସିରିଜ୍ ବିଜୟୀ ହୋଇଥିଲା। ଭାରତ 2024 ଟି20 ବିଶ୍ୱକପ୍ ବିଜୟ ହାସଲ ପରେ ବିରାଟ କୋହଲି ଟି20 ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ଜାରି। ଭଗବାନ ବୁଦ୍ଧଙ୍କ ଜନ୍ମ ଏବଂ ନିର୍ବାଣ ଦିବସ ଅବସରରେ ଆଜି ପାଳନ କରାଯାଉଛି ବୁଦ୍ଧ ପୂର୍ଣ୍ଣିମା। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ଛତିଶଗଡ଼ରେ ଏକ ସଡ଼କ ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ। ଯୁଦ୍ଧର ଅବସାନ ପାଇଁ ରୁଷ ସହ ଆଲୋଚନା ଲାଗି ରାଜି ହେଲା ୟୁକ୍ରେନ୍। ଏବଂ ଟେଷ୍ଟ କ୍ରିକେଟ୍ରୁ ଅବସର ନେଲେ ବିରାଟ କୋହଲି। ସମ୍ବାଦ ଶେଷ ହେଲା।